ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଆମେରିକା ରଣନୈତିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ମାର୍ଚ୍ଚ 10 ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ। ମହାକୁମ୍ଭରେ କୁମ୍ଭବାଣୀ ରେଡିଓ କେନ୍ଦ୍ର ପରିଦର୍ଶନ କଲେ ପ୍ରସାର ଭାରତୀ ଅଧ୍ୟକ୍ଷ। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ଏବଂ 38ତମ ଜାତୀୟ କ୍ରୀଡ଼ାର ଆଜି ଉଦ୍ଯାପନ ସମାରୋହରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସେ ଏବଂ ଟ୍ରମ୍ପ ଭାରତ ଆମେରିକା ରଣନୈତିକ ସହଯୋଗକୁ ଆଗକୁ ନେବା ଲାଗି ଉଦ୍ୟମ ଜାରି ରଖିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟେକ୍ସାସରେ ହାଉଡି ମୋଦି ଏବଂ ଗୁଜରାଟରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ସ୍ମରଣ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଗି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ଦୁଇ ଦେଶର ବିକାଶ ଓ ସମୃଦ୍ଧି ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଆଲୋଚନା ପରେ ଶ୍ରୀ ମୋଦି କହିଛନ୍ତି ଏବେର ସମୟ ଯୁଦ୍ଧ ପାଇଁ ନୁହେଁ, ବରଂ କୂଟନୀତି ଜରିଆରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି।
ଏସଏନସି ମେ ସବସେ ପହଲେ ତୋ ଫିର ଏକ ବାର ଆପକୋ ୟହାଁ ପର ଦେଖ କରକେ ଔର ଆପକୋ ୟହାଁ ପର ମିଲ କରକେ ବହୁତ ପ୍ରସନ୍ନତା ହୋ ରହି ହୈ। ମେ ଆପକେ ଇସ ଭବ୍ୟ ବିଜୟ କେ ଲିଏ ଆପକୋ ବହୁତ ବହୁତ ବଧାଇ ଦେତା ହୁଁ। ନା ସିର୍ଫ ମେରି ତରଫ ସେ 140 କରୋଡ ଭାରତବାସୀଙ୍କ କି ତରଫ ସେ ଆପକୋ ମେ ବହୁତ ବହୁତ ବଧାଇ ଦେତା ହୁଁ ଔର ବହୁତ ବହୁତ ଶୁଭକାମନା ଦେତା ହୁଁ।
ଆମେରିକା ରାଷ୍ଟ୍ରପତି ଶାନ୍ତି ସ୍ଥାପନ ନିମନ୍ତେ ନେଇଥିବା ପଦକ୍ଷେପ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି କ୍ଷେତ୍ରରେ ବିଶ୍ୱ ଭାରତକୁ ଏକ ନିରପେକ୍ଷ ଦେଶ ଭାବେ ପରିଗଣିତ କରୁଛି, କିନ୍ତୁ ଭାରତ ନିରପେକ୍ଷ ନୁହେଁ, ବରଂ ଏହା ଶାନ୍ତିର ପକ୍ଷରେ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶ୍ରୀ ମୋଦିଙ୍କୁ ଜଣେ ମହାନ ନେତା ଭାବେ ଅଭିହିତ କରିବା ସହ ସେ ତାଙ୍କ ଦୀର୍ଘଦିନର ବନ୍ଧୁ ବୋଲି କହିଛନ୍ତି। ଭାରତ ଆମେରିକାଠାରୁ ତୈଳ ଏବଂ ଗ୍ୟାସ୍ କ୍ରୟ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ଲାଗି ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ପ୍ରଥମ ଆମେରିକା ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭାରତୀୟ ଆମେରିକୀୟ ଉଦ୍ୟୋଗୀ ତଥା ରିପବ୍ଲିକାନ୍ ନେତା ବିବେକ ରାମସ୍ୱାମୀଙ୍କ ସହ ସାକ୍ଷାତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ନେତା ଭାରତ ଆମେରିକା ସମ୍ପର୍କ, ନବସୃଜନ, ବାୟୋଟେକ୍ନୋଲୋଜି ଏବଂ ଉଦ୍ୟୋଗ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି। ଗତମାସ 31 ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ଓ ଅନ୍ୟ କେତେକ ଆନୁଷଙ୍ଗିକ କାର୍ଯ୍ୟ କରାଯାଇଥିଲା। ଉଭୟ ଗୃହକୁ ଆସନ୍ତା ମାସ 10 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସେହିଦିନ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଅଧିବେଶନର ଏହି ପ୍ରଥମ ପର୍ଯ୍ୟାୟରେ 112% କାର୍ଯ୍ୟ ସଫଳତା ହାସଲ ହୋଇଛି। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ 177 ଜଣ ସଦସ୍ୟ 17 ଘଣ୍ଟାରୁ ଅଧିକ ସମୟ ଧରି ଅଂଶଗ୍ରହଣ କରିଥିଲେ। ସେହିଭଳି 2025-26 ସାଧାରଣ ବଜେଟ୍ ଆଲୋଚନାରେ 170 ଜଣ ସଦସ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ୱାକଫ୍ ସଂଶୋଧନ ବିଲ୍ 2024 ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯାଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍ତି କୁମ୍ଭବାଣୀ କେନ୍ଦ୍ର ମହାକୁମ୍ଭର ସମସ୍ତ ସୂଚନା ପ୍ରଦାନ କରି ଏହାର ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି। ଗତକାଲି ସଙ୍ଗମରେ ପବିତ୍ର ସ୍ନାନ କରିବା ପରେ ସେ କୁମ୍ଭବାଣୀ ରେଡିଓ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଶ୍ରୀ ସେହଗଲ ମହାକୁମ୍ଭ ଷ୍ଟେସନକୁ ପ୍ରଶଂସା କରିବା ସହ ସିଧା ପ୍ରସାରଣ ଓ ସମ୍ପୂର୍ଣ୍ଣ କଭରେଜ୍ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛି ବୋଲି କହିଥିଲେ।
हमारा पूरा जो प्रसार भारती का पूरा नेटवर्क है, हमारा जो उद्देश्य है वो यही है कि हम सच्ची सही चीज सही जानकारी आम जन तक पहुंचाएं।
श्री सहगल नैनी अरेल संगम सेक्टर 4 निर्मित आकाशवाणी और दूरदर्शन स्टूडियो परिदर्शन करी प्रसारण व्यवस्थार समीक्षा करिथिले। से कहिथिले कुंभवाणी दूरदर्शन एवं वेब्स ओटीटी माध्यमरे आकाशवाणी 75 कोटी 100 कोटी लोकंक पाखरे पहुंचिपारिछि। ଭବିଷ୍ୟତରେ ଏହିଭଳି ଅଭିଯାନ ଜାରି ରହିବ ବୋଲି ଶ୍ରୀ ସେହଗଲ କହିଛନ୍ତି। ସୂଚନା ଯୋଗାଯୋଗକୁ ନିରବଚ୍ଛିନ୍ନ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ଉପରେ ଶ୍ରୀ ସେହଗଲ ଗୁରୁତ୍ୱାରୋପ କରିଛନ୍ତି। ପ୍ରୟାଗରାଜର ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପବିତ୍ର ସ୍ନାନ କରୁଛନ୍ତି। ଏପର୍ଯ୍ୟନ୍ତ 49 କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏଥିରେ ସାଧୁସନ୍ଥ ଶ୍ରଦ୍ଧାଳୁ ପର୍ଯ୍ୟଟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ରମଣ ଡେକା, ତାଙ୍କ ମନ୍ତ୍ରିମଣ୍ଡଳ, ବିଧାନସଭା ବାଚସ୍ପତି ରମଣ ସିଂ ପ୍ରମୁଖ ପବିତ୍ର ସ୍ନାନ କରିଥିଲେ। ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ଶାହା ମଧ୍ୟ ପବିତ୍ର ସଙ୍ଗମରେ ସ୍ନାନ କରିଛନ୍ତି। ସେ କହିଛନ୍ତି ସେହି ସ୍ଥାନର ପବିତ୍ର ଜଳରେ ସ୍ନାନ କରିବା ଏକ ଦିବ୍ୟ ଅନୁଭୂତି ପ୍ରଦାନ କରିଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସଙ୍ଗମରେ ସ୍ନାନ କରି କହିଛନ୍ତି ମହାକୁମ୍ଭରେ ଦିବ୍ୟ ଅନୁଭୂତି ଲାଭ କରିବା ପାଇଁ ସାରା ବିଶ୍ୱରୁ ଲୋକମାନେ ସେଠାକୁ ଆସୁଛନ୍ତି। ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମହାକୁମ୍ଭରେ ସ୍ନାନ କରିଛନ୍ତି। ଏହାଛଡ଼ା ବିଭିନ୍ନ ରାଜ୍ୟର ମନ୍ତ୍ରୀ, ସରକାରୀ ଅଧିକାରୀ, ଅଭିନେତା ଭିକି କୌଶଲ, ବିବେକ ଓବ୍ରାଏ ଓ ପୁନିତ ଇସାର ପ୍ରମୁଖ ମହାକୁମ୍ଭରେ ସ୍ନାନ କରିଛନ୍ତି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ପାକିସ୍ତାନକୁ ନାମିତ କରାଯାଇଛି। ସେଠାରେ ସରକାର, ନ୍ୟାୟପାଳିକା ଏବଂ ସାଧାରଣ କ୍ଷେତ୍ରରେ ଦୁର୍ନୀତି ବ୍ୟାପିଥିବା ରିପୋର୍ଟରେ ଦର୍ଶାଯାଇଛି। ଚଳିତ ସପ୍ତାହର ପ୍ରାରମ୍ଭରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ 2024 ଦୁର୍ନୀତି ସୂଚକାଙ୍କରେ 180 ଦେଶ ମଧ୍ୟରୁ ପାକିସ୍ତାନ 135ତମ ସ୍ଥାନରେ ରହିଛି। 2022 ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। 2 ବର୍ଷ ପରେ ସରିଫ୍ଙ୍କ ସରକାର ମଧ୍ୟ ସମାନ ଦୁର୍ନୀତି ଅଭିଯୋଗର ଏବେ ସମ୍ମୁଖୀନ ହୋଇଛନ୍ତି। ଦୁର୍ନୀତି ଯୋଗୁଁ ପାକିସ୍ତାନରେ ଘୋର ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ମୁଦ୍ରାସ୍କୀତି ବୃଦ୍ଧି ପାଉଥିବାରୁ ସେଠାକାର ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ସମେତ ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ଅସମର୍ଥ ହେଉଥିବା ରିପୋର୍ଟରେ କୁହାଯାଇଛି। ପାକିସ୍ତାନ ଆନ୍ତର୍ଜାତୀୟ ସଂଗଠନ ଏବଂ ବନ୍ଧୁରାଷ୍ଟ୍ରଗୁଡ଼ିକଠାରୁ ଋଣ ଆଣି ଅର୍ଥନୀତି ପରିଚାଳନା କରୁଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ତନ୍ମୟ ଲାଲ ଏବଂ ସ୍ୱିଜରଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଆଲେକ୍ଜାଣ୍ଡାର ଫାସେଲ୍ଙ୍କ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ଆଲୋଚନା ଅନ୍ତର୍ଗତ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ, ପରିବେଶ ଆହ୍ୱାନ ଏବଂ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। 2024 ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ରାଜି ହୋଇଛନ୍ତି। 38ତମ ଜାତୀୟ କ୍ରୀଡ଼ା ଆଜି ଉଦ୍ଯାପନ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହଲଦ୍ୱାନୀରେ ଆୟୋଜିତ ହେବାକୁ ଥିବା ସମାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗତମାସ 28 ଡେରାଡୁନ୍ର ମହାରାଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟରେ ଆୟୋଜିତ ଜାତୀୟ କ୍ରୀଡ଼ାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। 38ତମ ଜାତୀୟ କ୍ରୀଡ଼ାରେ 35 ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡେରାଡୁନ୍ ସମେତ ହଲଦ୍ୱାନୀ, ହରିଦ୍ୱାର ଓ ରୁଦ୍ରପୁର ସହରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ 28 ରାଜ୍ୟ, 8 କେନ୍ଦ୍ରଶାସିତ ଅଞ୍ଚଳ ଓ ସର୍ଭିସେସ୍ ସ୍ପୋର୍ଟସ୍ କଣ୍ଟ୍ରୋଲ ବୋର୍ଡ ଭାଗ ନେଇଥିଲେ। ପଦକ ତାଲିକାରେ ସର୍ଭିସେସ୍ କଣ୍ଟ୍ରୋଲ ବୋର୍ଡ ସର୍ବାଧିକ 67 ସ୍ୱର୍ଣ୍ଣ ପଦକ ସହ 120 ପଦକ ହାସଲ କରିଥିବାବେଳେ ମହାରାଷ୍ଟ୍ର 53 ସ୍ୱର୍ଣ୍ଣ ସହ 195 ପଦକ ହାସଲ କରିଛି। ଓଡ଼ିଶାର ଖେଳାଳିମାନେ 14 ସ୍ୱର୍ଣ୍ଣ, 15 ରୌପ୍ୟ ଓ 17 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଜି ଅପରାହ୍ନ 2 ହଲଦ୍ୱାନୀର ଅନ୍ତର୍ଜାତୀୟ କ୍ରୀଡ଼ା ପରିସରରେ ସମାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଅମିତ ଶାହାଙ୍କ ବ୍ୟତୀତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ରହିବେ। ଭାରତ ଆମେରିକା ରଣନୈତିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ମାର୍ଚ୍ଚ 10 ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ। ମହାକୁମ୍ଭରେ କୁମ୍ଭବାଣୀ ରେଡିଓ କେନ୍ଦ୍ର ପରିଦର୍ଶନ କଲେ ପ୍ରସାର ଭାରତୀ ଅଧ୍ୟକ୍ଷ ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ଏବଂ 38ତମ ଜାତୀୟ କ୍ରୀଡ଼ାର ଆଜି ଉଦ୍ଯାପନ ସମାରୋହରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।